ନମସ୍କାର। ଏବେ ଗୋଟେ ବଢ଼ିଆ ଗୀତଟେ ରେକର୍ଡିଂ ହେଲା, ଗୀତର ନାଁ ହେଉଛି ପପିଆ ଚୁମା। ଆଉ ଏଇ ଗୀତକୁ ଲେଖିଛନ୍ତି ସୋନପୁର ଡିଷ୍ଟ୍ରିକ୍ଟର ରାୟଗଡ଼ା ଗାଁର ତ୍ରିପୁରା ମହାନନ୍ଦ, ଆଉ ମ୍ୟୁଜିକ୍ ଦେଇଛନ୍ତି ବୃନ୍ଦାବନ ମେହେର ସାର। ତ ବହୁତ ବଢ଼ିଆ ହେଇଛି, ଗୀତକୁ ଶୁଣନ୍ତୁ, ଏନ୍ଜୟ କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଗୀତକୁ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।
ନମସ୍କାର, ଆମେ ବୃନ୍ଦାବନ ମେହେର। ବର୍ତ୍ତମାନ ବହୁତ ସୁନ୍ଦର ଗୀତଟି ଆମେ କରି ଆର ଷ୍ଟୁଡ଼ିଓ ବରଗଡ଼ରେ ହେଇଛି। ମୋର ମ୍ୟୁଜିକ୍ ମୋ ନିର୍ଦ୍ଦେଶନାରେ ଗୀତକେ ଗାଇଛନ୍ ମଣ୍ଟୁ ଛୁରୀ, ଆଉ ତାଙ୍କର ସାଙ୍ଗେ ଗାଇଛନ୍ ଅନାମିକା ଆଚାର୍ଯ୍ୟ। ଧନ୍ୟବାଦ, ନମସ୍କାର।
ତୋ ରାଜା ହବୁଲ ମୋ ଦିଲ୍ କି ରାଣୀ।